ଗଳ୍ପ ଉର ଆସିଥିଲା। ଗାଳ୍ପିକ ଶ୍ରୀନିବାସ ଉଦ୍ଗାତା। ଉର ଯିବ ବୋଲି ବାହାରିଲାଣି, ତାକୁ କି ଆଉ ରୋକି ହେବ। ସାନ ନାତୁଣୀର ବାହାଘର ପାଖେଇ ଆସିଲାଣି, ସେ ନଗଲେ ଚଳିବ କେମିତି। ସବୁ କଥାର ଯୋଗାଡ଼ ଯନ୍ତ୍ର ଦେଖରେଖ କରିବାକୁ ଆଉ କିଏ ଅଛି। ବଡ଼ ପୁଅ ଇଞ୍ଜିନିୟର, ସାନ ପୁଅ ଓକିଲ, ତା ତଳ ପୁଅ ବାଳୁଙ୍ଗା ପ୍ରଫେସର ହୋଇଛି। ଯେତେବେଳେ ଦେଖ ଫୁରସତ ନାହିଁ ତାର, ଖାଲି ପଢ଼ା। କ'ଣ ମିଳିବ ସେ ନିଆଁଚୁଲି ପାଠପଢ଼ାରୁ? ମାସ ଶେଷକୁ ଦରମା ଗଣ୍ଡାକ, ସେଇ ଗୋଟାକ ବାଳୁଙ୍ଗା। ବଡ଼ ପୁଅର ବଡ଼ ଝିଅର ବାହାଘର, ଉର ଯିବ ନିଶ୍ଚୟ, ନଗଲେ ଆଉ ଚଳିବ କେମିତି। ତାର ବଡ଼ ନାତି ଆସିଛି, ବାଳତକ ପୁରାପୁରି ପାଚିଗଲାଣି ଉରର। କେଉଁଠି କେମିତି ଗୋଟେ ଅଧେ କଳାବାଳ ଭଲ ମାନୁଛି, ବାରି ହେଉଛି। ବୋଧ ହୁଏ ଏଇଆ କହିବାକୁ ଯେ ଦିନେ ସେ ମୁଣ୍ଡର ସବୁ ବାଳ କଳା ଥିଲା, କପାଳ ଓ ଗାଲ ଉପରେ ଏଣୁତେଣୁ ଗାର ପଡ଼ିଗଲାଣି। ଅସମ୍ଭବ ଭାବରେ ଛୋଟ ଦେଖାଯାଉଛି ତାର ଢଳ ଢଳ ଆଖି ଯୋଡ଼ିକ, ଏଇନେ ନିଷ୍ପ୍ରଭ। ଦିନେ ଉଜ୍ଜଳ ଥିଲା, ଚଞ୍ଚଳ ଥିଲା, ଗଭୀର ଥିଲା, ଏଇନେ ବି ଭଲ ଦେଖାଯାଉଛି, ଆକର୍ଷଣ ଅଛି, ଜ୍ୟୋତି ନାହିଁ ଯଦିଓ। ଉର ଆଉ ଦିନଟିଏ ରହିଗଲେ କ'ଣ ଅସୁବିଧା ହେଇଯାଉଛି ଲୋ? କେମିତି ଅବୁଝାଟା ହେଉଛ ମୋ ଭାଇନା, ସେ ଘରେ ଆଉ କିଏ ଅଛି କହିବଟି ଶୁଣେ, ଯିଏ ସବୁ କଥାର ଦେଖରେଖ କରିବ। ଘରଯାକ ସବୁ ତ ପିଲା, ସେମାନେ କରିବେ କ'ଣ? ବାକି ଯେଉଁ ବଡ଼ ମଣିଷ ଜଣକ, ତାର ସ୍ୱାମୀ ଉଦ୍ଦେଶ୍ୟରେ କହିଲା, ସିଏ ସବୁବେଳେ ଭୋଳା, ବାହାର ବାରଣ୍ଡା, ପତ୍ରିକା, ଆରାମ ଚୌକି, କେତେବେଳେ କେମିତି ବଗିଚା, ବାକି ନାତି ନାତୁଣୀ, ତା ଛଡ଼ା ଆଉ କିଛି ହେବନି। ଆଉ କ'ଣ ବା କରନ୍ତେ ଯେ, କାହିଁକି କହିବ ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି ଉରର କଥା ଶୁଣି, ଅଯୌକ୍ତିକ ବୋଲି ନୁହଁ, ଯୁକ୍ତି ଅଯୁକ୍ତି ପ୍ରଶ୍ନ ତ ନାହିଁ, ଉଠୁନି ବି, ସ୍ୱାଭାବିକ କଥାରେ ଆଉ ସେସବୁ ଦ୍ୱନ୍ଦ୍ୱର ସ୍ଥାନ ବା କାହିଁ। ଆଶ୍ଚର୍ଯ୍ୟ ଲାଗିଲା ଉରର କଥା, ଯୁକ୍ତି କରିବାର ଢଙ୍ଗ ତ ନୁହଁ, ସାହସ। ଉରର ପାଟିରୁ କଥା ବାହାରେ ନାହିଁ, ଭାଇ ଆଗରେ କଥା କହିବା ତ ଦୂରର କଥା, ମୁଣ୍ଡ ଟିକି ଠିଆ ବି ହୁଏ ନାହିଁ, ଠିଆ ହେବାକୁ ସାହସ କରେ ନାହିଁ, ଦାବି ନାହିଁ, ଅଭିଯୋଗ ନାହିଁ, କିଛି ନାହିଁ। ତାର ମନ ବୁଝି କିଛି ହେଲା ତ ହେଲା, ନହେଲେ ନାହିଁ। ମୋରି କୋଳରେ କାଖରେ ବଢ଼ିଛି, ପିଲାରୁ ବଡ଼ ହୋଇଛି, ଯିବ ଆଜି ଉର, ତାକୁ ଆଉ ରଖି ହେବନି। ତାର ଘର, ତାର କାମ, ତାର କର୍ତ୍ତବ୍ୟ ତାକୁ ବାଧ୍ୟ କରୁଛି, ଡାକୁଛି। ଗୋଟାଏ ମୁହୂର୍ତ୍ତ ପରି ବି ମନେ ହେଲା ନାହିଁ ତାର ଆସିବା ଓ ଯିବା। ସେ ଆସିଲା ଓ ଚାଲିଗଲା। ଏତିକି କହିବାକୁ ହୁଏତ ଯେତିକି ସମୟ ଲାଗିଲା ଠିକ ସେତିକି ସମୟ ପାଇଁ ଯେଉଁପରି ସେ ଆସିଥିଲା ସତରେ ସେହିପରି ମନେ ହେଲା। ବହୁତ ଦିନ ତଳର କଥା, ମଣିଷ ଅନେକ କଥାକୁ ମନେ କଲେ ଭାବେ ସତେ ଯେଉଁପରି ସେ ଭୁଲି ଯାଇଛି, ସବୁ ପାସର ଗଲାଣି। ସତ ନୁହଁ, ଅନେକ ସମୟରେ ଭୁଲି ଯାଇଥିବା ପରି କଥା ମନେ ପଡ଼େ, ମନର ମୁକୁରରେ ପ୍ରତିବିମ୍ବିତ ହୋଇ ମନଲୋଭା ଦିଶେ। ଉରର କଥା ମନେ ପଡ଼ିଲା ମୋର ସେମିତି, ତାର କୌଣସି କଥାରେ ଦାବି ନଥିଲା, ଅଭିଯୋଗ ବି ନଥିଲା, ଅତି ନିରୀହ ଭାବ। ମୁହଁ ଖୋଲି ପଦୁଟିଏ କହେ, ବୋଉ ଭାଇନାକୁ ଭାରି ଡର, ଜୀବନରେ ଜୋର କରି ଦାବିଟିଏ କରିଥିଲା, ତାର ଭାଉଜଟିଏ ଲୋଡ଼ା, ବିନା ଭାଉଜରେ ଘରୁ ଯାଇଛି, ଘରକୁ ଆସିଲେ ସମ୍ମାନ ମିଳେନି ତାକୁ, ଭାରି କଠିନ ହୋଇଥିଲା ସେଦିନ ତାକୁ ଏଇତକ କହିବାକୁ। ଲୁହରେ ଉଚ୍ଛଳ, କୋହରେ କୋଳାହଳ କ୍ଷୁବ୍ଧ ତାର ହୃଦୟ ମୁଁ ଦେଖିଛି। ସେ ବାହା ହେଲା, ରାତି ପାହି ପାହି ଆସୁଛି, ସେମାନେ ଯିବେ, ସୂର୍ଯ୍ୟ ଉଇଙ୍ଗଲେ ଗୁରୁବାର, ଲକ୍ଷ୍ମୀ ବାର, ଝିଅ ଛଡ଼ାଯାଇ ପାରିବ ନାହିଁ, ଯେମିତି ହେଉ ଯିବ। ତାର ସେ ଯିବା ବେଳ ଏଇନିପରି ଲାଗୁଛି, ଘର ଛାଡ଼ି, ପ୍ରିୟ ପରିଜନ ଛାଡ଼ି ସେ ଯିବ, ତାର ନୂଆ ସଂସାର, ନୂଆ ନିଡ଼ ସିଏ ହିଁ ଗଢ଼ିବ। କେତେ ବେଦନାର୍ଦ୍ଦ ସତରେ ନଥିଲା ସେହି ବେଳା, ଲୁହର ବନ୍ୟାରେ ସତେ ଯେପରି ଭାସି ଯାଉଥିଲା ହୃଦୟ। ପିତାଭ ଦୁକୁଳ ତଳେ ଚନ୍ଦନ ଚର୍ଚ୍ଚିତ ସୁନ୍ଦର ତାର ମୁହଁଟି, ଲାଜରା ଆଖି ତଳେ କଜଳର କାନ୍ତ କୋମଳ ରେଖା, ରକ୍ତାଭ ସିନ୍ଦୁର କୋହ ଓ ଲୁହର ମଧୁର ସମାବେଶରେ ମଧୁର ଦେଖାଯାଉଥିଲା। ଅଥଚ ଆସିଥିଲା ଅନେକ ଦିନ ପରେ, ଆଜି ଯାଉଛି, ଯିବ ବୋଲି ବାହାରିଲାଣି, ତାକୁ କ'ଣ ରୋକି ହେବ। ସାନ ନାତୁଣୀର ବାହାଘର ପାଖେଇ ଆସିଲାଣି ପରା, ଶୁଣିଲ, ଶୁଣୁଛ କି? ମୁଁ ଶୁଣିପାରିଲି ନାହିଁ, ଉର କହିଲା, ଭାଉଜ ଡାକୁଛନ୍ତି ବୋଧହୁଏ। ସେ କହିଲେ, ସିନ୍ଦୁର ପୋଡ଼ାଟା କେଉଁଠି ରଖିଲ ମ? ପାଉନି, ଫରୁଆରେ ରଖିଦେଲ ସିନା। ମୁଁ ନିର୍ବାକ ହେଲି, ଦେଖିଲି ସବୁ ସିଏ ସଜାଡ଼ୁଛନ୍ତି। ଉର ଆସି କହିଲା, ଏସବୁ କ'ଣ କରୁଛ ମୋ ଭାଉଜ? ସେ ଆଉ ରହିବ ନାହିଁ, ରୋକି ହେବ ନାହିଁ ତାକୁ, ତାର ମନ ନାହିଁ ରହିବାକୁ, ନା ଦୁଃଖ ଅଛି ଯିବାରେ ଆଖିରେ ତାର ଅଶ୍ରୁର ପ୍ରାବଣ ଥିଲା। ସେ ମୁଣ୍ଡିଆ ମାରି ଉଠିଲା ବେଳକୁ ଭାଉଜ ତାକୁ କୁଣ୍ଢେଇ ଧରିଲେ, ନଣନ୍ଦ ଶାଶୁ ଘରେ ଯାଉଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଶ୍ରୀନିବାସ ଉଦ୍ଗାତାଙ୍କ ଗଳ୍ପ ଉର ଆସିଥିଲା। ରହିଲୁ, ନମସ୍କାର।